ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସବିନୀ ମା' ଦୁର୍ଗାଙ୍କ ଶକ୍ତିପୀଠରେ ମହାଅଷ୍ଟମୀ ଏବଂ ମଣ୍ଡପରେ ମହାସପ୍ତମୀ ପାଇଁ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମୁମ୍ବାଇର ୱର୍ଲିଠାରେ ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ। ମହାରାଷ୍ଟ୍ର କ୍ୟାବିନେଟ୍ରେ ରତନ ଟାଟାଙ୍କୁ ଭାରତରତ୍ନ ଦିଆଯିବା ନେଇ ପ୍ରସ୍ତାବ ପାରିତ। ଦକ୍ଷିଣ କୋରିଆର ସାହିତ୍ୟିକା ହ୍ୟାନ୍ କ୍ୟାଙ୍ଗ ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ। ଏବଂ ରାଜ୍ୟର 7 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ବିସ୍ତୃତ ସମ୍ବାଦ, ଆଦ୍ୟାଶକ୍ତି ଜଗଦ୍ଧାତ୍ରୀ ବିଶ୍ୱ ପ୍ରସବିନୀ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ। ରାଜ୍ୟର ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ଆଜି ଶକ୍ତିପ୍ରଦାୟିନୀ ମା' ଦୁର୍ଗାଙ୍କର ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ସେହିଭଳି ପୂଜାମଣ୍ଡପଗୁଡ଼ିକରେ ମା'ଙ୍କର ମୃଣ୍ମୟୀ ମୂର୍ତ୍ତିର ସପ୍ତମୀ ପୂଜା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଛି। ଏ ସମ୍ପର୍କରେ ଆକାଶବାଣୀ ଆଞ୍ଚଳିକ ବିଭାଗ ପକ୍ଷରୁ ଏକ ରିପୋର୍ଟ।
ଜଗଜ୍ଜନନୀ ମା' ଦୁର୍ଗାଙ୍କ ଧରାବତରଣ ପରେ ଧରାପୃଷ୍ଠ ଉତ୍ସବ ମୁଖର ହୋଇଉଠିଛି। ଶାରଦୀୟ ପୂଜା ଉତ୍ସବ ପାଇଁ ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁ ସ୍ଥାନରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି। କଟକ ସହର ପାର୍ବଣ ଅବସରରେ ଆଲୋକମାଳରେ ସଜେଇ ହୋଇଛି। ତୋରଣ ସାଙ୍ଗକୁ ମଣ୍ଡପର ସାଜସଜ୍ଜା ଓ ମନ୍ତ୍ରଧ୍ୱନିରେ ପୂରା ସହର ପ୍ରକମ୍ପିତ ହୋଇଉଠିଛି। ଚଳିତ ବର୍ଷ ସହରର 174 ପୂଜାମଣ୍ଡପରେ ମା' ମହାମାୟାଙ୍କ ଆରାଧନା କରାଯାଉଛି। ସେଥିମଧ୍ୟରୁ 34 ସ୍ଥାନରେ ଚାନ୍ଦିମେଢ଼, ଗୋଟିଏ ପିତ୍ତଳ, ଗୋଟିଏ କାଚ ସମେତ 2 ଆଂଶିକ ସୁନାମେଢ଼ ହୋଇଛି। ଚାନ୍ଦିମେଢ଼ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଅପରପକ୍ଷରେ ମା' କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ଚର୍ଚିକା ଓ ଭଟ୍ଟାରିକାଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତି ଚାଲିଛି। ଆଜି ମା' କଟକଚଣ୍ଡୀଙ୍କୁ ମହାକାଳୀ ବେଶରେ ସଜିତ କରାଯାଇଛି। ମା' ଗଡ଼ଚଣ୍ଡୀ ଶ୍ରଦ୍ଧାଳୁମାନଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି। ସେହିଭଳି ରାଜଧାନୀ ଭୁବନେଶ୍ୱରରେ 187 ପୂଜାମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ସହରର ବିଭିନ୍ନ ସ୍ଥାନରେ ସୁସଜିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣିଆ।
ସମ୍ବଲପୁରର ଇଷ୍ଟଦେବୀ ମା' ସମଲେଶ୍ୱରୀଙ୍କ ପୀଠରେ 16 ଉପଚାର ପୂଜା ଚାଲୁ ରହିଛି। ଆଜି ଅଷ୍ଟମୀ ପୂଜାବିଧି କରାଯାଇଥିବା ବେଳେ ମା' ସମଲେଶ୍ୱରୀ ମହାଗୌରୀଙ୍କ ଜ୍ୟୋତିରୂପା ରୂପେ ପୂଜା ପାଉଛନ୍ତି। ସନ୍ଧ୍ୟାରେ ମା'ଙ୍କ ଖଣ୍ଡାଧୁଆ ହୋଇଛି। ମା'ଙ୍କ ମନ୍ଦିରରୁ ପୂଜକମାନେ ଖଣ୍ଡା ଧରି ମହାନଦୀର ମଛିନ୍ଦ୍ର ଘାଟରେ ପୂଜାର୍ଚ୍ଚନା କରି ଖଣ୍ଡାଧୁଆ କରି ଫେରିଛନ୍ତି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଉଛି। ମା'ଙ୍କ ପୀଠରେ 16 ଉପଚାର ପୂଜା ଜାରି ରହିଛି। ଆଜି ସନ୍ଧ୍ୟାରେ ମା' ବିରଜାଙ୍କ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। କୋରାପୁଟ ଜିଲ୍ଲାର ଜୟପୁର, ଶିମିଳିଗୁଡ଼ା, ବୋରିଗୁମା, କୋଟପାଡ ଆଦି ସ୍ଥାନରେ ଚଳିତଥର 20 ଅଧିକ ମଣ୍ଡପ ହୋଇଛି। ମଣ୍ଡପଗୁଡ଼ିକରେ ମହାସପ୍ତମୀ ପୂଜା ହେଉଛି। ଏଥିସହ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ, ଭଗବତୀ, ଦକ୍ଷିଣକାଳୀ, ଜଗଜ୍ଜନନୀ ଆଦି ପୀଠଗୁଡ଼ିକରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀ ପୂଜାରୀମାନେ ପାରମ୍ପରିକ ରୀତିନୀତି ଅନୁସାରେ ଦେବୀଙ୍କ ପ୍ରତୀକ ଲାଠି ଆଣି ଭଗବତୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଦଶହରା ପୂଜା ପାଇଁ ମଣ୍ଡପଗୁଡ଼ିକ ସଜେଇ ହୋଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ସୁସଜିତ ମେଢ଼ ସହ ରଙ୍ଗୀନ ଆଲୋକମାଳାରେ ମେଢ଼ଗୁଡ଼ିକୁ ସଜାଯାଇଛି। ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ପୀଠରେ ଅଷ୍ଟମୀ ପୂଜା ହୋଇଛି। ପଶ୍ଚିମ ଓଡ଼ିଶାରେ ଆଜି ଭାଇମାନଙ୍କର ଦୀର୍ଘାୟୁ କାମନା କରି ଭଉଣୀମାନେ ନିର୍ଜଳା ଉପବାସ ରହି ଭାଇ ଜିଉନ୍ତିଆ ପାଳନ କରୁଛନ୍ତି। ପବିତ୍ର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହିଳାମାନେ ଭାଇ ଜିଉନ୍ତିଆ ପାଇଁ ପୂଜାମଣ୍ଡପଗୁଡ଼ିକରେ ପୂଜାର୍ଚ୍ଚନା କରୁଛନ୍ତି। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଛତର୍ଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଜେନାଖାଲରେ ଗୁପ୍ତ ପୂଜା ପରେ ମହାନବମୀର ସକାଳେ ମା'ଙ୍କର ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଜିଲ୍ଲା ଏବଂ ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ଓ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଯାତ୍ରା ଉପଲକ୍ଷେ ବୀରବାଦ୍ୟ ଘୁମୁରା ସହ 22 ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ପ୍ରଖ୍ୟାତ ଶିଳ୍ପପତି ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ପଦ୍ମବିଭୂଷଣ ରତନ ନଭଲ ଟାଟାଙ୍କର ମୁମ୍ବାଇର ୱର୍ଲିଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହା ପୂର୍ବରୁ ଆଜି ତାଙ୍କ ମରଶରୀରକୁ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଶିଳ୍ପପତି ମୁକେଶ ଅମ୍ଘାନୀ, କୁମାର ମଙ୍ଗଳମ୍ ବିର୍ଲା ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ରତନ ଟାଟାଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରତନ ଟାଟାଙ୍କର ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ 86 ବର୍ଷ ବୟସରେ ପରଲୋକ ହୋଇଥିଲା। ଦେଶ ଓ ବିଦେଶରେ ବ୍ୟବସାୟ କ୍ଷେତ୍ରରେ ଟାଟା ଗ୍ରୁପ୍କୁ ଶିଖରରେ ପହଞ୍ଚାଇବାରେ ରତନ ଟାଟା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। 1961 ଟାଟା ଗ୍ରୁପ୍ରେ ଯୋଗ ଦେଇଥିବା ରତନ ଟାଟା 1991 ଗ୍ରୁପ୍ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। 2000 ପଦ୍ମଭୂଷଣ ଏବଂ 2008 ପଦ୍ମବିଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ମହାରାଷ୍ଟ୍ର କ୍ୟାବିନେଟ୍ରେ ଆଜି ରତନ ଟାଟାଙ୍କୁ ଭାରତରତ୍ନ ଦିଆଯିବା ନେଇ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏହାପରେ ରତନ ଟାଟାଙ୍କୁ ଭାରତରତ୍ନ ଦିଆଯିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦକ୍ଷିଣ କୋରିଆର ସାହିତ୍ୟିକା ହାନ୍ କ୍ୟାଙ୍ଗ ସାହିତ୍ୟରେ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ମାନବ ଜୀବନର ଦୁର୍ଦ୍ଦଶା ତଥା ଅତୀତର ବ୍ୟଥା ବହନ କରୁଥିବା ତାଙ୍କର ଅନ୍ତର୍ନିହିତ କାବ୍ୟ ଗଦ୍ୟ ପାଇଁ ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଲାଗି ତାଙ୍କ ନାମ ଘୋଷଣା କରାଯାଇଛି। ବଲାଙ୍ଗୀର ଜିଲ୍ଲା କୁସୁମକାନ୍ଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏକ ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ 1,50,00,000 ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ଚାଷୀମାନଙ୍କର ଧାନକୁ ସରକାର କିଣିବା ସହିତ ଏଥିରୁ ବିହନ ପ୍ରସ୍ତୁତ କରି ଚାଷୀଙ୍କୁ କମ୍ ଦରରେ ବିକ୍ରି କରାଯାଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ମାଗଣା ଚାଉଳ ଅବଧି ସରକାର ବୃଦ୍ଧି କରିବେ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ରାଜ୍ୟର ନିଜସ୍ୱ ଯୋଜନାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ। କେନ୍ଦ୍ର ସରକାର ଏହି ଯୋଜନାରେ 2028 ପର୍ଯ୍ୟନ୍ତ ମାଗଣା ଚାଉଳ ବଣ୍ଟନ ଅବଧି କରିଛନ୍ତି। ସୂଚନା ଅନୁସାରେ ରାଜ୍ୟରେ ରାସନ କାର୍ଡ ଇ କେୱାଇସି ପ୍ରକ୍ରିୟା ଜାରି ରହିଛି। ଆସନ୍ତା 15-20 ଦିନ ମଧ୍ୟରେ ଇ କେୱାଇସି ପ୍ରକ୍ରିୟା ସରିବା ପରେ ନୂଆ କାର୍ଡ ବଣ୍ଟନ ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ କମିଟିର ମିଳିତ ବୈଠକ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାରେ ଶିଶୁମାନଙ୍କୁ ସୁରକ୍ଷା ଓ ବାଲ୍ୟବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ମାନସିକ ଅସୁସ୍ଥତା ଜଣେ ଲୋକର ଶାରୀରିକ ସାମର୍ଥ୍ୟ ଏବଂ ସୃଜନଶୀଳତାକୁ ବିପର୍ଯ୍ୟସ୍ତ କରିଥାଏ। ସମାଜ ଓ ରାଷ୍ଟ୍ରର ଉନ୍ନତି ପାଇଁ ଲୋକମାନଙ୍କର ମାନସିକ ସୁସ୍ଥତା ଅତ୍ୟନ୍ତ ଜରୁରୀ। କାର୍ଯ୍ୟସ୍ଥଳୀଗୁଡ଼ିକରେ କର୍ମଚାରୀମାନଙ୍କର ଶାରୀରିକ ସୁସ୍ଥତା ସହିତ ସେମାନଙ୍କର ମାନସିକ ସୁସ୍ଥତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଜଣେ ବ୍ୟକ୍ତି ବିଭିନ୍ନ ପରିସ୍ଥିତିରେ ମାନସିକ ଆଘାତର ସମ୍ମୁଖୀନ ହୋଇଥାଏ। ମାନସିକ ଭାରସାମ୍ୟ ହରାଇବା ସ୍ଥିତିର ମୁକାବିଲା କରିବା ଏବଂ ଏହାସହ ଜଡ଼ିତ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବା ନେଇ ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି କାର୍ଯ୍ୟକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା। 1992 ଆରମ୍ଭ ହୋଇଥିବା ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା, ଏହାର ନିରାକରଣ ଏବଂ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଜଣେ ମାନସିକ ରୋଗରେ ଆକ୍ରାନ୍ତ ଡାକ୍ତରଙ୍କର ପରାମର୍ଶ ନେଲେ ଏହି ରୋଗରୁ ନିଶ୍ଚିତ ଭାବେ ସୁଫଳ ପାଇପାରିବ। ନୟାଗଡ଼ ଜିଲ୍ଲାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଇନସେବା ପ୍ରାଧିକରଣର ସଚିବ ତଥା ବରିଷ୍ଠ ବିଚାରପତି ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ତ୍ୱାବଧାନରେ ମାନସିକ ଅବସାଦଗ୍ରସ୍ତ ଅନ୍ତେବାସୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ପରେ ଅନ୍ତେବାସୀମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରାଧିକରଣର ସଚିବ ଶ୍ରୀମତୀ ମଚ୍ଛଖଣ୍ଡ ମାନସିକ ଅବସାଦଗ୍ରସ୍ତମାନଙ୍କର ଜୀବନଶୈଳୀ ଓ ପକ୍ସୋ ଆଇନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 2 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, ଗଜପତି, ଯାଜପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱ ପ୍ରସବିନୀ ମା' ଦୁର୍ଗାଙ୍କର ଶକ୍ତିପୀଠରେ ମହାଅଷ୍ଟମୀ ଏବଂ ମଣ୍ଡପରେ ମହାସପ୍ତମୀ ପାଇଁ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମୁମ୍ବାଇର ୱାର୍ଲିଠାରେ ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ। ମହାରାଷ୍ଟ୍ର କ୍ୟାବିନେଟ୍ରେ ରତନ ଟାଟାଙ୍କୁ ଭାରତରତ୍ନ ଦିଆଯିବା ନେଇ ପ୍ରସ୍ତାବ ପାରିତ। ଦକ୍ଷିଣ କୋରିଆର ସାହିତ୍ୟିକା ହାନ୍ କ୍ୟାଙ୍ଗ ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ଏବଂ ରାଜ୍ୟର 7 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।